ହ୍ୟାଲୋ, ମୁଁ ନମସ୍କାର, ମୁଁ ସବିତା ବେହେରା କହୁଛି, 8 ନମ୍ବର୍ ୱାର୍ଡ଼ରୁ, ପଳାଶୁଣୀ ଗଙ୍ଗୁଆ ବସ୍ତିରୁ। ଏଠି ଆମର ବହୁତ ଅସୁବିଧା ହେଉଛି, ଲାଟ୍ରିନ୍ ନାହିଁ, ରାସ୍ତା ନାହିଁ, ଲାଇନ୍ ବି ଏଠି ନାହିଁ। ଆମେ ବହୁତ ହଇରାଣରେ ଚଳୁଛୁ, ଲାଟ୍ରିନ୍ ପାଇଁ ବାହାରକୁ ଯିବାକୁ ପଡ଼ୁଛି। ବର୍ଷାବର୍ଷି ଦିନ ହେଲାଣି, ବହୁତ ଅସୁବିଧାରେ ଆମେ ଚଳୁଛୁ। ଆପଣଙ୍କର ସାହାଯ୍ୟ ଦରକାର, ପିଲା ଛୁଆ ବହୁତ ହଇରାଣ ହଉଛନ୍ତି, ଏଠି ସରକାରୀ ସୁବିଧା କିଛି ବି ନାହିଁ। ନମସ୍କାର।